ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ସବୁଦିନିଆ ନୀତିକାନ୍ତି ସଙ୍ଗେ ନିଯୋଗମାନଙ୍କର ଆଚରଣ ଆଉ ଉଚ୍ଚାରଣକେ ନେଇକରି ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଅଣାଯିବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଦୀଘା ଜଗନ୍ନାଥ ମନ୍ଦିର ଘଟଣାକେ ନେଇକରି ଗଲାକାଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସରକାରଙ୍କୁ ରିପୋର୍ଟ ଦାଖଲ କରାଯିବାର ଉତ୍ତରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ପୁରୀ ଶ୍ରୀମନ୍ଦିରର ସେବାୟତମାନେ କେନ୍ସି ଜାଗାକେ ଯାଇକରି ପୂଜା କରବାର ବିଧି ନାଇଁନ। ଇତାର ସହିତ ଜଗନ୍ନାଥଙ୍କ ନୀତିକାନ୍ତି ବାବଦେ କାଣା ସବୁ କରାଯାଇପାରବା ଆଉ କାଣା କରାଯାଇ ନାଇଁପାରେ ସେ ବାବଦେ ମାର୍ଗଦର୍ଶିକା ଅଣାଯିବ। ସେନ୍ତା ପୁରୀ ଛଡ଼ା କେନ୍ସି ଜାଗାନ ଧାମ କି ଜଗନ୍ନାଥ ଧାମ ଶବ୍ଦର ବ୍ୟବହାର କରାଯାଇ ନାଇଁପାରେ ବୋଲି ଆଇନ ମନ୍ତ୍ରୀ କହିଛନ୍। ରଙ୍ଗବତୀ ଖାଲି ଗୋଟେ ଗୀତ ନୁହେଁ, ଇଟା ଓଡ଼ିଆ ମାଟିର ସ୍ପନ୍ଦନ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଗଲାକାଲି ସଂସ୍କୃତି ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲାନ ହୋଇଥିବା ରଙ୍ଗବତୀ ମହୋତ୍ସବକେ ଉଦ୍ଘାଟନ କରିକି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଇଟା କହିଛନ୍। ଇତାର ଆଗନୁ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାନ ଧରଣୀଧର ମେଡିକାଲ କଲେଜ ଆଉ ହସ୍ପିଟାଲନ ଅନ୍ତଃ ଚିକିତ୍ସା ସେବା ଆଉ ଟ୍ରମା କେୟାର ବ୍ୟବସ୍ଥା ଶୁଭାରମ୍ଭ କରିଛନ୍। ସେନ୍ତା କେନ୍ଦୁଝର ଟାଉନ ଥାନା କୋଠା ଆଉ ରିଜର୍ଭ ପୁଲିସ ଅଫିସକେ ବି ଶ୍ରୀ ମାଝୀ ଉଦ୍ଘାଟନ କରିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଇବା 10 ତାରିଖ ସମ୍ବଲପୁର ଗସ୍ତତି ଆସିକରି ଭିନ୍ ଭିନ୍ ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କରବେ। ଅଇଁଠାପାଲି ପିଏସ୍ଟି ପଡ଼ିଆଠାରେ ଗୋଟିଏ ସାଧାରଣ ସଭାକେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଭୀମସାର ସୁପର ସ୍ପେଶାଲିଟି ହସ୍ପିଟାଲ ଆଉ ଦୁର୍ଗାପାଲି ରେଲ ଓଭରବ୍ରିଜ୍କେ ଶ୍ରୀ ଶାହା ଉଦ୍ଘାଟନ କରବେ। ଏଥିଲାଗି ପ୍ରଶାସନିକ ସ୍ତରଥି ସବୁ ପ୍ରସ୍ତୁତି ସରିଥିବାର ବାବଦେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ସୂଚନା ଦେଇଛନ୍। ପୁରୀ ବିମାନବନ୍ଦରକେ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ ଇଥିଲାଗି ଗଲାକାଲି ନୀତିଗତ ଅନୁମୋଦନ ଦେଇଛନ୍। ଦେଶ ଆଉ ବିଦେଶନୁ ଲାଖ ଲାଖ ଭକ୍ତ ଆଉ ପର୍ଯ୍ୟଟକ ପୁରୀକେ ଆସୁଛନ୍। ଇତାକେ ନଜରଥି ରଖିକରି କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତାବିତ ପୁରୀ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରକେ ଅନୁମୋଦନ ଦିଆଯାଇଛି। ଯେନ୍ ପଡ଼ା ଗାଁନ 250 ଅଧିକା ଲୋକ ଥିବେ ତାକେ ରାଜସ୍ୱ ଗାଁର ମାନ୍ୟତା ମିଲ୍ବା, ହେଲେ ସେଟା ମୂଲ ଗାଁନୁ 500 ମିଟର ଦୂରିଆତି ଥିବାର ଦରକାର ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍, ଜୁଲାଇ ମାସେ ଇତାର ଜନଗଣନା ହେବା ଆଉ ଇତାର ଆଗନୁ ପଡ଼ା ଗାଁକେ ରାଜସ୍ୱ ଗାଁ ହେବାର ଲାଗି ଆସିଥିବା ଆବେଦନମାନଙ୍କୁ ମଞ୍ଜୁର କରବାର୍କେ ଚେଷ୍ଟା କରାଯିବା। ଇ ବଛର ମେଟ୍ରିକ ସାର୍ଟିଫିକେଟ୍ ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ଥି ଗଲାକାଲି ବେଲବୁଡ଼ୁ ମିଳୁଛେ। ପରୀକ୍ଷାର୍ଥୀମାନେ ହ୍ୱାଟ୍ସଅପ୍ ଜରିଏ ଡିଜିଟାଲ ସାର୍ଟିଫିକେଟ୍ ସିଧାସଳଖ ପାଇପାରିବେ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଏଥିଲାଗି ହ୍ୱାଟ୍ସଅପ୍ ନମ୍ବର 7710058192 ଜାରି କରାଯାଇଛି। 7 ଦିନ ଭିତରେ ଡିଜିଟାଲ ସାର୍ଟିଫିକେଟ୍ ୱେବ୍ସାଇଟ୍ରୁ ମାହାଲିଆ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫରୁ ସୂଚନା ଦିଆଯାଇଛି। ଉନ୍ନୟନ କମିଶନର ଆଉ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍କର ଅଧ୍ୟକ୍ଷତା 2025 ବନ୍ୟା ଋତୁକୁ ନେଇକରି ପହିଲା ସମୀକ୍ଷା ବୈଠକ ହୋଇଯାଇଛି। ବର୍ଷା ମାସ ଆଗନୁ ନଏଦ ବନ୍ଧାମାନଙ୍କର ଯାଞ୍ଚ, ମକ୍ଡ୍ରିଲ୍, ଡ୍ରେନ୍ମାନଙ୍କର ସଫେଇ କରାଯାଇକରି ବୟଡ଼ର ମୁକାବିଲା ଲାଗି ସବୁ ସ୍ତରଥି ବର୍କସ୍ ସମନ୍ୱୟ ରଖବା ଲାଗି ବୈଠକଟି ଶ୍ରୀମତୀ ଗର୍ଗ ବିଭାଗୀୟ ଅଧିକାରୀ ଆଉ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡନୁ ରଥ କାଟଯାଇଛି। ଚାରମାଲ ବନାଞ୍ଚଲ ବଂଶାଜାଲ ସେକ୍ସନର ସିଆରିପାଣି ସଂରକ୍ଷିତ ଜଙ୍ଗଲନୁ 41 ଖଣ୍ଡ ଧୌରା କାଟ ପୁରୀକେ ପଠାଯାଇଛି। ଆଜି ବିଶ୍ୱ ଆଜମା ଦିବସ ପୂର୍ତ୍ତିନ ଫି ବଛର ମେ ମାସର ପହିଲା ମଙ୍ଗଳବାର ଦିନ ଏହି ଦିବସ ପାଳନ କରାଯାଇସି। ଗ୍ଲୋବାଲ ଇନିସିଏଟିଭ୍ ଫର୍ ଆଜମା GIENA ତରଫରୁ 1998 ପହିଲା ଥର ଲାଗି ବିଶ୍ୱ ଆଜମା ଦିବସ ପାଳନ କରାଯାଇଥିଲା। ଇ ରୋଗ ବାବଦେ ସଚେତନତା ସୃଷ୍ଟି କରିବା ସହିତ ପ୍ରତିକାର ବାବଦେ ଲୋକଙ୍କୁ ଜଣାବାର ଲାଗି ଏହି ଦିବସ ପାଳନ କରାଯାଇସି। ପ୍ରଦୂଷଣ ଆଉ ଅବ୍ୟବସ୍ଥିତ ଜୀବନଶୈଳୀ ଶ୍ୱାସରୋଗ ବଢ଼ାବାର କାରଣ ଆଏ ବୋଲି ଜଣାପଡ଼ିଛେ। ସମକର ଲାଗି ଶ୍ୱାସ ଉପଚାର ଉପଲବ୍ଧ କରବାଟା ଇ ବଛରର ବାର୍ତ୍ତା ରଖାଯାଇଛି। ସମ୍ବଲପୁର ସମଲେଇ ମନ୍ଦିରର ଗର୍ଭଗୃହର କୁହୁଲା ବାହାର କରବାର ବ୍ୟବସ୍ଥା କରବାର ଲାଗି ଗଲାକାଲି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଭିସୁଟ୍ର ଗୋଟିଏ ବିଶେଷଜ୍ଞ ଦଳ ମନ୍ଦିରର ଗର୍ଭଗୃହ ଯାଞ୍ଚ କରିଛନ୍। ଭିସୁଟ୍ କୁଳପତି ପ୍ରଫେସର ଦୀପକ କୁମାର ସାହୁଙ୍କ ନେତୃତ୍ୱରେ ଆସିଥିବା ବିଶେଷଜ୍ଞ ଦଳ ଗର୍ଭଗୃହର ବୈଷୟିକ ମାପଜୋଖା ସହିତ ଭିନ୍ ଭିନ୍ ପରାମର୍ଶ ମନ୍ଦିର ଟ୍ରଷ୍ଟ ବୋର୍ଡ ଆଉ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକେ ଦେବାର ପ୍ରତିଶ୍ରୁତି ଦେଇଛନ୍। ନୂଆପଡ଼ା ଜିଲ୍ଲା ସଦର ବ୍ଲକ କାଦୋମେରୀ ପଞ୍ଚାୟତନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ଲାଗି ଗୋଟିଏ ସଚେତନତା ସଭା ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାସ୍ତରୀୟ ଅଧିକାରୀ ଆର୍ ଜନପ୍ରତିନିଧିମାନେ ଯୋଗ ଦେଇକରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କର ବାବଦେ ବୁଝିଥିଲେ। ନିଜର ଗାଁନ କାମ କରିକି ଆତ୍ମନିର୍ଭରଶୀଳ ହେବାର୍କେ ପରାମର୍ଶ ଦେଇଥିଲେ। ରାଜ୍ୟର କେତେଟା ଜାଗାନ ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସାଙ୍ଗେ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି। କଳାହାଣ୍ଡି, ଦେବଗଡ଼, ସୁନ୍ଦରଗଡ଼ ସହିତ ରାଜ୍ୟର 23 ଜିଲ୍ଲାକେ ଜବରଧୁକାଗଡ଼ି ଆଉ ବର୍ଷାକେ ନେଇକରି ସତର୍କ ସୂଚନା ଜାରି କରାଯାଇଛି। ଏଛନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।